ओम शांति। आजर सकार महावाक्य छे 2026 मधुर सतान मान जेतेबेले तुम्हें मने संपूर्ण पवित्र होतेबेले ही बाबा तुम्हार समर्पण स्वीकार करे तेणु तुम्हें मने निजर हृदय को पचार मुते पवित्र हो प्रश्न तुम्हें पिला मने वर्तमान खुशी खुशी रे बाबा को उपरे समर्पण हेउच काहेकि उत्तर काहेकि ना तुम्हें मने जानिच एबे जदि आमे बाबा को उपरे समर्पण होइजिबो तेबे बापा एक जन्म पाई आम उपरे समर्पण होइजिबे तुम मन को एक जना अविनाशी रुद्र ज्ञान यज्ञ समस्त मनुष्य मात्र को स्वाहा हेबा को ही पड़िबो सेतिपई तुमे माने पूर्वरु ही खुशी खुशी रे निजर शरीर मन धन सबु किछि स्वाहा करी सफल करी देउछ। गीत मुकुड़ा देखले प्राणी। ओम शांति। शिव भगवान उपाज निश्चिंत निजर पिला मानक ज्ञान शिखाउछंती बा श्रीमत देउछंती हे पिला माने बाहे प्राणी शरीर रु प्राण बाहरी जाय थाए बा आत्मा बाहरी जाय थाए एहा गोटिए कथा हे प्राणी अथवा हे पिला माने तुमे देखिले जे तुम जीवन रे केते पाप थिला एवं केते पुण्य थिला हिसाब तो बतई देछि तुम जीवन रे अधकल्प पुण्य आउ अधकल्प पाप होय थाए पुण्य रो संपत्ति बाबांक ठारु मिलुछि जहांको राम बोली कुहा जाउछि राम निराकारंकु कुहा जाउछि सीता पति रामंकु नुहे तेबे एबे तुमे पिला माने जो माने के ब्रह्मा मुख वंशावली ब्राह्मण होइछ तुम मनंकर बुद्धि रे एई कथा एबे आसी गल्लानी जे निश्चिंत भावरे अधकल्प आमे पुण्य आत्मा ही थिलो पुणी अधकल्प पापात्मा हो जाइछो एबे पुण्य आत्मा हेबार अछि मु केते पुण्य आत्मा होइछि एही कथा प्रत्येक निजर हृदय को पचारंतु पापात्मार पुण्यात्मा किपरि हेब ताहा मध्य बापा बुझाई देछन्ते यज्ञ तप आदि करिबा द्वारा तुमे पुण्यात्मा होई पारिबो नाही ताहा हेला भक्ति मार्ग ताहा द्वारा केही भी मनुष्य पुण्यात्मा होई नथान्ते एबे तुमे पिला मने जानुछ आमे पुण्यात्मा हेबाकु जाउछु असुरी मतरे चाली पापात्मा होइछिबा द्वारा सीढ़ी तलकु खसी खसी आसिले केते समय आमे पुण्यात्मा हेउछु बा सुखर संपत्ति नेउछु एई कथा काहाकु भी जाना नहीं सेई बाबांकु तो सबु मनुष्य स्मरण करुछंती तांको ही परमपिता परमात्मा कहुछंती ब्रह्मा विष्णु शंकरंकु परमात्मा कहाजिबो नहीं आउ कहाको भी परमात्मा कहा जाई पारिबो नहीं जदियो वर्तमान तुम्हें प्रजापिता ब्रह्मा कहुच किंतु प्रजापितांकु केबे भक्ति मार्ग रे स्मरण करुनाहंते जहाँ भी हेले समस्त निराकार बापांकु ही स्मरण करुछंते हे ईश्वर पिता हे भगवान अक्षर ही मुखरु बाहरी थाए से जन को ही स्मरण करुछंते मनुष्य निज को गड फादर बा ईश्वर पिता कही पारिबो नहीं ब्रह्मा विष्णु शंकर मध्य निज को गड फादर कही पारिबे नहीं से मनंकर शारीरिक नाम तो रही ना केवल जने मात्र ईश्वर पिता ही अच्छन्ते जहांकर निजर शरीर नहीं भक्ति मार्ग रे मध्य शिवंकर बहुत पूजा करुछन्ते एबे तुमे पिला मने जानिछ शिव बाबा एही शरीर द्वारा आम सहित कथाबार्ता करुछंती हे पिला मने केते स्नेहर सहित कहुछंती एवं बुझुछंती जे मु समस्तंकर पतित पावन सद्गति दाता अटे मनुष्य मने बाबांकर महिमा करुछंती ना किंतु सेमानंकु एक कथा जणा नाही जे से 5000 वर्ष परे आसुछंती निश्चय जेतेबेले कलिजुगर शेष समय हेब सेतेबेले तो आसिबे जेहेतु एबे कलिजुगर शेष समय तेनु निश्चिंत एबे ही आसिछंते तुम मन को श्रीकृष्ण पढ़ाउ नहांते ତୁମକୁ ଏବେ ଶ୍ରୀମଦ୍ ମିଳୁଛି ଶ୍ରୀମଦ୍ କୃଷ୍ଣଙ୍କର ମତ ନୁହେଁ। ଶ୍ରୀକୃଷ୍ଣଙ୍କର ଆତ୍ମା ମଧ୍ୟ ଶ୍ରୀମଦ୍ ଦ୍ୱାରା ଦେବତା ହୋଇଥିଲେ। ପୁଣି 84 ଜନ୍ମ ନେଇ ଏବେ ତୁମେମାନେ ଆସୁରୀ ମତର ଅଧୀନ ହୋଇଯାଇଛ। ବାବା କହୁଛନ୍ତି ମୁଁ ସେତେବେଳେ ଆସୁଛି ଯେତେବେଳେ ତୁମର 84 ଜନ୍ମର ଚକ୍ର ଶେଷ ହେଉଛି। ତୁମେ ଯେଉଁମାନେ ଆରମ୍ଭରୁ ଆସିଥିଲ ଏବେ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ଅଛ। ବୃକ୍ଷଟି ଯଦି ପୁରୁଣା ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯାଏ ତେବେ ସାରା ବୃକ୍ଷ ହିଁ ସେଭଳି ହୋଇଯାଇଥାଏ। ବାପା ବୁଝାଉଛନ୍ତି ତୁମେମାନେ ତମ ପ୍ରଧାନ ବା ପତିତ ହେବା କାରଣରୁ ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି। ଏହି ମନୁଷ୍ୟ ସୃଷ୍ଟି ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ। ଏହାକୁ ହିଁ ଓଲଟ ବୃକ୍ଷ କୁହାଯାଏ। ଏହାର ମଞ୍ଜି ଶିବବା ଉପରେ ଅଛନ୍ତି। ସେହି ମଞ୍ଜିରୁ ହିଁ ସାରା ବୃକ୍ଷ ବାହାରିଛି। ମନୁଷ୍ୟମାନେ ମଧ୍ୟ ଈଶ୍ୱର ପିତା ବୋଲି କହୁଛନ୍ତି। ଆତ୍ମା ହିଁ କହୁଛି ଆତ୍ମାର ନାମ ଆତ୍ମା ହିଁ ଅଟେ। ଆତ୍ମା ଯେତେବେଳେ ଶରୀରକୁ ଆସେ ସେତେବେଳେ ଶରୀରର ନାମ ରଖାଯାଇଥାଏ। ଖେଳ ଚାଲିଥାଏ। ଆତ୍ମା ମାନଙ୍କର ଦୁନିଆରେ ଖେଳ ଚାଲି ନଥାଏ। ଖେଳ ହେବାର ସ୍ଥାନ ହିଁ ଏହି ଦୁନିଆ ଅଟେ। ନାଟକରେ ଆଲୋକର ଆବଶ୍ୟକ ପଡିଥାଏ। ବାକି ଯେଉଁଠାରେ ଆତ୍ମା ମାନେ ଥାନ୍ତି ସେଠାରେ ସୂର୍ଯ୍ୟ ଚନ୍ଦ୍ର ନଥାନ୍ତି। ସେଠାରେ ଡ୍ରାମାର ଖେଳ ହୋଇନଥାଏ। ରାତି ଦିନ ଏଇଠାରେ ହିଁ ହୋଇଥାଏ। ସୂକ୍ଷ୍ମ ବତନ ବା ମୂଳ ବତନରେ ରାତି ଦିନ ନଥାଏ। ଏହା ହିଁ କର୍ମକ୍ଷେତ୍ର ଅଟେ। ଏଠାରେ ମନୁଷ୍ୟ ଭଲ କର୍ମ ମଧ୍ୟ କରୁଛନ୍ତି, ଖରାପ କର୍ମ ମଧ୍ୟ କରୁଛନ୍ତି। ସତ୍ୟ ଯୁଗ ତ୍ରେତା ଯୁଗରେ ଭଲ କର୍ମ ହୋଇଥାଏ, କାରଣ ସେଠାରେ ପାଞ୍ଚ ବିକାର ରୂପୀ ରାବଣର ରାଜ୍ୟ ହିଁ ନଥାଏ। ବାବା ସେ କର୍ମ ଅକର୍ମ ବିକର୍ମର ରହସ୍ୟ ଶୁଣାଉଛନ୍ତି। କର୍ମ ତ କରିବାକୁ ହିଁ ପଡିବ, ଯେହେତୁ ଏହା କର୍ମକ୍ଷେତ୍ର ଅଟେ। ସତ୍ୟ ଯୁଗରେ ମନୁଷ୍ୟ ଯେଉଁ କର୍ମ କରିଥାଏ ତାହା ଅକର୍ମ ହୋଇଯାଇଥାଏ। ସେଠାରେ ରାବଣର ରାଜ୍ୟ ହିଁ ନାହିଁ, ତାକୁ ସ୍ୱର୍ଗ କୁହାଯାଏ। ବର୍ତ୍ତମାନ ସ୍ୱର୍ଗ ଦୁନିଆ ନାହିଁ। ସତ୍ୟ ଯୁଗରେ ଏକମାତ୍ର ଭାରତ ହିଁ ଥିଲା, ଅନ୍ୟ କୌଣସି ଖଣ୍ଡ ବା ରାଷ୍ଟ୍ର ନଥିଲା। ବାବାଙ୍କୁ ହେଭେନଲି ଗଡ୍ଫାଦର ବା ସ୍ୱର୍ଗୀୟ ଈଶ୍ୱର ପିତା ବୋଲି କହୁଛନ୍ତି। ତେବେ ସେହି ପିତା ନିଶ୍ଚିନ୍ତ ସ୍ୱର୍ଗ ହିଁ ରଚନା କରିବେ। ଏହି କଥା ସବୁ ରାଷ୍ଟ୍ର ଜାଣିଛନ୍ତି ଯେ ଭାରତ ପ୍ରାଚୀନ ଦେଶ ଅଟେ। ପ୍ରଥମେ କେବଳ ଭାରତ ହିଁ ଥିଲା, ଏ କଥା ଅନ୍ୟ କେହି ଜାଣିନାହାନ୍ତି। ବର୍ତ୍ତମାନ ତ ଗୋଟିଏ ଦେଶ ନାହିଁ ନା, ଏହା ହେଉଛି 5000 ବର୍ଷର କଥା। କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା। ରଚୟିତା ନିଶ୍ଚିନ୍ତ ସୃଷ୍ଟି ରଚନା କରିବେ। ତମ ପ୍ରଧାନ ବୁଦ୍ଧି ହୋଇଥିବା କାରଣରୁ ଏତିକି କଥା ବି ବୁଝିପାରୁନାହାନ୍ତି। ଭାରତ ତ ସବୁଠାରୁ ଉଚ୍ଚ ଅଥବା ଶ୍ରେଷ୍ଠ ଖଣ୍ଡ ଅଟେ। ମନୁଷ୍ୟ ସୃଷ୍ଟିର ପ୍ରଥମ କୁଟୁମ୍ବ ବା ବଂଶ ଅଟେ। ଡ୍ରାମା ମଧ୍ୟ ଏହିଭଳି ରଚନା ହୋଇଛି, ଧନୀ ଦରିଦ୍ରକୁ ସାହାଯ୍ୟ କରିଥାଏ। ଏହିପରି ଚାଲି ଆସିଛି ଭକ୍ତି ମାର୍ଗରେ ମଧ୍ୟ। ସାହୁକାର ବା ଧନୀ ବ୍ୟକ୍ତି ଗରିବ ମାନଙ୍କୁ ଦାନ କରିଥାନ୍ତି, କିନ୍ତୁ ଏହା ତ ହେଲା ପତିତ ଦୁନିଆ। ତେଣୁ ଯିଏ ବି ଦାନ ପୁଣ୍ୟ କରୁଛନ୍ତି ପତିତ ହିଁ ଅଟନ୍ତି, ଏବଂ ଯାହାକୁ ଦାନ କରୁଛନ୍ତି ସିଏ ମଧ୍ୟ ପତିତ ଅଟନ୍ତି। ପତିତଙ୍କୁ ଦାନ କରିବେ ତ ତାର ଫଳ କଣ ପାଇବେ? ଯଦିଓ ବହୁତ ଦାନ ପୁଣ୍ୟ କରି ଆସିଛନ୍ତି ତଥାପି ତଳକୁ ଖସି ଖସି ଆସିଛନ୍ତି। ଭାରତ ଭଳି ଦାନୀ ରାଷ୍ଟ୍ର ଆଉ କୌଣସି ଦେଶ ନାହିଁ। ବର୍ତ୍ତମାନ ତୁମ ପାଖରେ ଯେଉଁ ଶରୀର ମନ ଧନ ଅଛି ତାହା ସବୁ ତୁମେ ଏହି ଯଜ୍ଞରେ ସ୍ୱାହା କରୁଛ। ଏହାକୁ କୁହାଯାଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ଜ୍ଞାନ ଯଜ୍ଞ। ଆତ୍ମା କହୁଛି ଯେଉଁ ପୁରୁଣା ଶରୀର ରହିଛି ଏହାକୁ ମଧ୍ୟ ଏଠାରେ ସ୍ୱାହା କରିବାକୁ ହେବ, କାରଣ ତୁମେ ଜାଣିଛ ସାରା ଦୁନିଆର ମନୁଷ୍ୟ ଏଥିରେ ସ୍ୱାହା ହେବାକୁ ଯାଉଛନ୍ତି। ତେଣୁ ଆମେ କାହିଁକି ଖୁସି ଖୁସିରେ ବାପାଙ୍କ ଉପରେ ସମର୍ପଣ ନ ହେବା? ଆତ୍ମା ଜାଣିଛି ଯେ ମୁଁ ବାପାଙ୍କୁ ସ୍ମରଣ କରୁଛି। ଆତ୍ମା ମଧ୍ୟ କହି ଆସୁଛି ବାପା ଆପଣ ଯେବେ ଆସିବେ ତେବେ ମୁଁ ଆପଣଙ୍କ ଉପରେ ସମର୍ପଣ ହୋଇଯିବି। କାହିଁକି ନା ଏବେ ଆମେ ସମର୍ପଣ ହେଲେ ଆପଣ ପୁଣି 21 ଜନ୍ମ ପାଇଁ ସମର୍ପଣ ହେବେ। ଏହା ସୌଦାଗରୀ ବା ବ୍ୟବସାୟ ଅଟେ। ଆମେ ଆପଣଙ୍କ ଉପରେ ସମର୍ପଣ ହେବା ଦ୍ୱାରା ଆପଣ ମଧ୍ୟ ଏକୋଇଶୀ ଥର ଆମ ଉପରେ ସମର୍ପଣ ହେଉଛନ୍ତି। ବାବା କହୁଛନ୍ତି, ଯେପର୍ଯ୍ୟନ୍ତ ତୁମର ଆତ୍ମା ପବିତ୍ର ହୋଇନାହିଁ ସେ ପର୍ଯ୍ୟନ୍ତ ମୁଁ ତୁମର ସମର୍ପଣକୁ ସ୍ୱୀକାର କରିବି ନାହିଁ। ବାବା କହୁଛନ୍ତି, ମୋତେ କେବଳ ମନେ ପକାଅ, ତେବେ ତୁମର ଆତ୍ମା ପବିତ୍ର ହୋଇଯିବ। ବାବାଙ୍କୁ ଭୁଲିଯିବା ଦ୍ୱାରା ତୁମେ କେତେ ପତିତ ଦୁଃଖୀ ହୋଇଯାଇଛ। ମନୁଷ୍ୟ ଦୁଃଖୀ ହୋଇଗଲେ ଅନ୍ୟ ପାଖରେ ଶରଣ ନେଇଥାଏ। ଏବେ ତୁମେ 63 ଜନ୍ମ ହେଲାଣି ରାବଣ ଦ୍ୱାରା ବହୁତ ଦୁଃଖୀ ହୋଇଯାଇଛ। ଗୋଟିଏ ସୀତାର କଥା ନୁହେଁ, ଯେତେ ବି ମନୁଷ୍ୟ ଅଛନ୍ତି ସମସ୍ତେ ସୀତା ଅଟନ୍ତି। ରାମାୟଣରେ ତ କାହାଣୀ ଲେଖି ଦେଇଛନ୍ତି, ସୀତାକୁ ରାବଣ ସୁଖ ବାଟିକାରେ ରଖିଥିଲା। ବାସ୍ତବରେ ସବୁ କଥା ଏହି ସମୟର ଅଟେ। ସମସ୍ତେ ରାବଣ ଅର୍ଥାତ୍ ପାଞ୍ଚ ବିକାରର ଜେଲରେ ଅଛନ୍ତି, ସେଥିପାଇଁ ଦୁଃଖୀ ହୋଇ ଡାକୁଛନ୍ତି, ଆମକୁ ରାବଣ ଠାରୁ ମୁକ୍ତ କର। ଜଣଙ୍କର କଥା ନୁହେଁ ବାବା ବୁଝାଉଛନ୍ତି, ସାରା ଦୁନିଆ ରାବଣର ଜେଲରେ ଅଛି। ଏହା ରାବଣ ରାଜ୍ୟ ଅଟେ ନା କହୁଛନ୍ତି, ନା ରାମ ରାଜ୍ୟ ଦରକାର। ଗାନ୍ଧିଜୀ ମଧ୍ୟ କହୁଥିଲେ ରାମ ରାଜ୍ୟ ଦରକାର। ସନ୍ନ୍ୟାସୀମାନେ କେବେ ଏପରି କହିପାରିବେ ନାହିଁ ଯେ ରାମ ରାଜ୍ୟ ଦରକାର। ଏହି କଥା କେବଳ ଭାରତବାସୀ ହିଁ କହିପାରିବେ। ବର୍ତ୍ତମାନ ଆଦି ସନାତନ ଦେବୀ ଦେବତା ଧର୍ମ ନାହିଁ, ଆଉ ସବୁ ଧର୍ମ ରୂପୀ ଶାଖା ପ୍ରଶାଖା ରହିଛି। ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା। ଏବେ ସେ ନାମ ହିଁ ବଦଳି ଯାଇଛି, ନିଜର ଧର୍ମକୁ ଭୁଲି ଅନ୍ୟ ଧର୍ମରେ ଧର୍ମାନ୍ତରିତ ହୋଇ ଚାଲିଛନ୍ତି। ମୁସଲମାନ ମାନେ ଆସିଲେ ଏବଂ କେତେ ହିନ୍ଦୁଙ୍କୁ ନିଜର ଧର୍ମକୁ ଧର୍ମାନ୍ତରିତ କରିଦେଲେ। ଖ୍ରୀଷ୍ଟିଆନ ଧର୍ମକୁ ମଧ୍ୟ ବହୁ ଧର୍ମାନ୍ତରିତ ହୋଇଯାଇଛନ୍ତି, ସେଥିପାଇଁ ଭାରତବାସୀଙ୍କର ଜନସଂଖ୍ୟା କମିଯାଇଛି। ନଚେତ ଭାରତବାସୀଙ୍କର ଜନସଂଖ୍ୟା ସବୁଠାରୁ ଅଧିକ ହେବା ଉଚିତ, କିନ୍ତୁ ଏମାନେ ଅନେକ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି। ବାବା କହୁଛନ୍ତି, ତୁମର ଏହି ଆଦି ସନାତନ ଦେବୀ ଦେବତା ଧର୍ମ ସବୁଠାରୁ ଶ୍ରେଷ୍ଠ ଧର୍ମ ଅଟେ। ପ୍ରଥମେ ସତ୍ୟ ପ୍ରଧାନ ଥିଲେ, ଏବେ ସେଇମାନେ ପରିବର୍ତ୍ତିତ ହୋଇ ତମ ପ୍ରଧାନ ହୋଇଯାଇଛନ୍ତି। ତୁମେ ପିଲାମାନେ ଜାଣୁଛ ଜ୍ଞାନର ସାଗର ପତିତ ପାପନ ଯାହାଙ୍କୁ ସମସ୍ତେ ଡାକୁଛନ୍ତି, ସିଏ ହିଁ ଆସି ସନ୍ମୁଖରେ ପାଠ ପଢ଼ାଉଛନ୍ତି। ସିଏ ଜ୍ଞାନର ସାଗର ପ୍ରେମର ସାଗର ଅଟନ୍ତି। ଖ୍ରୀଷ୍ଟଙ୍କର ଏହିଭଳି ମହିମା କରାଯିବ ନାହିଁ। ଶ୍ରୀକୃଷ୍ଣଙ୍କୁ ଜ୍ଞାନର ସାଗର ପତିତ ପାବନ କୁହାଯାଏ ନାହିଁ, ସାଗର ଗୋଟିଏ ହିଁ ଅଟେ। ଚାରିପଟରେ ସାଗର ହିଁ ସାଗର ବେଢି ରହିଛି, ଦୁଇଟି ସାଗର ନଥାଏ। ଏହା ମନୁଷ୍ୟ ସୃଷ୍ଟି ରୂପୀ ନାଟକ ଅଟେ, ଏଥିରେ ସମସ୍ତଙ୍କର ଅଲଗା ଅଲଗା ଅଭିନୟ ରହିଛି। ବାବା କହୁଛନ୍ତି, ମୋର କର୍ତ୍ତବ୍ୟ ସମସ୍ତଙ୍କ ଠାରୁ ଅଲଗା, ମୁଁ ଜ୍ଞାନର ସାଗର ଅଟେ। ମୋତେ ହିଁ ତୁମେ ଡାକୁଛ ହେ ପତିତ ପାବନ, ପୁଣି କହୁଛ ମୁକ୍ତିଦାତା, କେଉଁଥିରୁ ମୁକ୍ତ କରିଥାନ୍ତି ଏ କଥା ମଧ୍ୟ କେହି ଜାଣି ନାହାନ୍ତି। ତୁମେ ଜାଣିଛ ଆମେ ସତ୍ୟଯୁଗ ତ୍ରେତା ଯୁଗରେ ବହୁ ସୁଖୀ ଥିଲୁ, ତାକୁ ହିଁ ସ୍ୱର୍ଗ କୁହାଯାଏ, ଏବେ ତ ନର୍କ ହୋଇଗଲାଣି। ସେଥିପାଇଁ ଡାକୁଛନ୍ତି ଦୁଃଖରୁ ମୁକ୍ତ କରି ସୁଖଧାମ ନେଇ ଚାଲ। ସନ୍ନ୍ୟାସୀମାନେ କେବେ ହେଲେ କହିବେ ନାହିଁ ଯେ ଅମୁକ ସ୍ୱର୍ଗବାସୀ ହେଲା, ସେମାନେ କହିଥାନ୍ତି ନିର୍ବାଣ ପ୍ରାପ୍ତ ହେଲା। ବିଦେଶରେ ମଧ୍ୟ କହିଥାନ୍ତି ଲେଫ୍ଟ ଫର୍ ହେଭେନ୍ଲି ଆୱାର୍ଡ ଅର୍ଥାତ୍ ସ୍ୱର୍ଗକୁ ଗଲା। ଭାବିଥାନ୍ତି ଗଡ୍ ଫାଦର ବା ଈଶ୍ୱର ପିତାଙ୍କ ପାଖକୁ ଗଲା। ଯଦି ହେଭେନ୍ଲି ଗଡ୍ ଫାଦର କହୁଛନ୍ତି ତେବେ ନିଶ୍ଚିନ୍ତ ଭାବେ ସ୍ୱର୍ଗ ଥିଲା, ଏବେ ନାହିଁ ତେବେ ନର୍କ ପରେ ପୁଣି ସ୍ୱର୍ଗ ଆସିବା ଦରକାର। ଈଶ୍ୱର ପିତାଙ୍କୁ ଏଠାକୁ ଆସି ସ୍ୱର୍ଗ ସ୍ଥାପନ କରିବାକୁ ହେବ। ସୂକ୍ଷ୍ମ ବତନ ମୂଳ ବତନରେ ସ୍ୱର୍ଗ ନଥାଏ, ତେବେ ନିଶ୍ଚିନ୍ତ ବାବାଙ୍କୁ ଏଇଠାକୁ ହିଁ ଆସିବାକୁ ପଡ଼ିଥାଏ। ବାବା କହୁଛନ୍ତି, ମୁଁ ଆସି ପ୍ରକୃତିର ଆଧାର ନେଉଛି, ମୋର ଜନ୍ମ ମନୁଷ୍ୟମାନଙ୍କ ଭଳି ନୁହେଁ, ମୁଁ ଗର୍ଭକୁ ଆସୁନାହିଁ। ତୁମେ ସମସ୍ତେ ଗର୍ଭକୁ ଆସୁଛ, ସତ୍ୟ ଯୁଗରେ ଗର୍ଭ ମହଲ ହୋଇଥାଏ, କାରଣ ସେଠାରେ କୌଣସି ବିକର୍ମ ନଥାଏ ଯାହା ପାଇଁ ଦଣ୍ଡ ଭୋଗ କରିବାକୁ ପଡିବ। ସେଥିପାଇଁ ତାକୁ ଗର୍ଭମହଲ କୁହାଯାଏ। ଏଠାରେ ଆତ୍ମା ବିକର୍ମ କରିଥାଏ ଯାହାର ଦଣ୍ଡ ଭୋଗ କରିବାକୁ ପଡିଥାଏ, ସେଥିପାଇଁ ଏହାକୁ ଗର୍ଭ ଜେଲ୍ କୁହାଯାଏ। ଏଠାରେ ରାବଣ ରାଜ୍ୟରେ ମନୁଷ୍ୟ ପାପ କରି ଚାଲିଛନ୍ତି। ଏହା ପାପ ଆତ୍ମା ମାନଙ୍କର ହିଁ ଦୁନିଆ, ତାହା ହେଉଛି ପୁଣ୍ୟ ଆତ୍ମା ମାନଙ୍କର ଦୁନିଆ ସ୍ୱର୍ଗ। ସେଥିପାଇଁ କୁହାଯାଏ ଅଶ୍ୱସ୍ତ ପତ୍ର ଉପରେ ଶ୍ରୀକୃଷ୍ଣ ଭାସି ଭାସି ଆସିଥିଲେ, ଏହିପରି ଶ୍ରୀକୃଷ୍ଣଙ୍କର ମହିମା କରିଥାନ୍ତି। ସତ୍ୟ ଯୁଗରେ ଗର୍ଭ ମଧ୍ୟରେ ଦୁଃଖ ଅନୁଭବ ହୋଇନଥାଏ। ବାବା କର୍ମ ଅକର୍ମ ବିକର୍ମର ଗତି ବିଷୟରେ ବୁଝାଉଛନ୍ତି, ଯାହାର ପୁଣି ଗୀତା ଶାସ୍ତ୍ର ରଚନା କରାଯାଇଛି, କିନ୍ତୁ ସେଥିରେ ଶିବ ଭଗବାନ ବାଚ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି। ଏବେ ତୁମେମାନେ ଜାଣୁଛ ଆମେ ବେହଦର ବାବାଙ୍କ ଠାରୁ ବେହଦ ସୁଖର ସମ୍ପତ୍ତି ନେଉଛୁ। ଏବେ ଭାରତ ରାବଣ ଦ୍ୱାରା ସ୍ଥାପିତ ହୋଇଯାଇଛି, ସେଥିପାଇଁ ଦୁର୍ଗତି ହୋଇଯାଇଛି। ଏହି ବଡ଼ ଅଭିଶାପ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ବାବା ଆସି ବରଦାନ ଦେଉଛନ୍ତି। ଆୟୁଷ୍ମାନ ଭବ, ପୁତ୍ରବାନ ଭବ, ସମ୍ପତ୍ତିବାନ ଭବ, ସବୁ ପ୍ରକାର ସୁଖର ସମ୍ପତ୍ତି ଦେଉଛନ୍ତି। ତୁମକୁ ଆସି ପାଠ ପଢ଼ାଉଛନ୍ତି, ଯେଉଁ ପାଠପଢା ଦ୍ୱାରା ତୁମେ ଦେବତା ହେଉଛ। ବର୍ତ୍ତମାନ ନୂଆ ସୃଷ୍ଟିର ରଚନା କରାଯାଉଛି। ବ୍ରହ୍ମାଙ୍କ ଦ୍ୱାରା ଶିବବାବା ତୁମକୁ ନିଜର କରୁଛନ୍ତି। ଗାୟନ ମଧ୍ୟ ହେଉଛି ପ୍ରଜାପିତା ବ୍ରହ୍ମା, ତୁମେ ତାଙ୍କର ସନ୍ତାନ ବ୍ରହ୍ମା କୁମାର କୁମାରୀ ହୋଇଛ। ଜେଜେ ବାପାଙ୍କ ଠାରୁ ପିତା ବ୍ରହ୍ମାଙ୍କ ମାଧ୍ୟମରେ ସମ୍ପତ୍ତି ନେଉଛ, ପୂର୍ବରୁ ମଧ୍ୟ ନେଇଥିଲ, ଏବେ ପୁଣି ବାବା ଆସିଛନ୍ତି, ସମସ୍ତେ ବାବାଙ୍କର ସନ୍ତାନ, ତେବେ ସମସ୍ତଙ୍କୁ ବାବାଙ୍କ ପାଖକୁ ଯିବା ଦରକାର। କିନ୍ତୁ ଗାୟନ ରହିଛି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟିର ସ୍ଥାପନା ହୁଏ, ତେଣୁ ଏଇଠାରେ ଅର୍ଥାତ୍ ପୁରୁଣା ଦୁନିଆରେ ହେବ ନା। ଆତ୍ମା ସମ୍ବନ୍ଧରେ କହନ୍ତି ଆମେ ଭାଇ ଭାଇ ଅଟୁ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ଦ୍ୱାରା ତୁମେ ଭାଇ ଭଉଣୀ ହେଉଛ। ବର୍ତ୍ତମାନ ତୁମେ ସମସ୍ତେ ଭାଇ ଭଉଣୀ ଅଟ। ତୁମେମାନେ ବାବାଙ୍କ ଠାରୁ ସମ୍ପତ୍ତି ନେଇଥିଲ, ଏବେ ମଧ୍ୟ ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ଶିବ ବାବା କହୁଛନ୍ତି ମୋତେ ମନେ ପକାଅ, ତୁମମାନଙ୍କୁ ଶିବ ବାବାଙ୍କୁ ସ୍ମରଣ କରିବାକୁ ହେବ। ସ୍ମରଣ କରିବା ଦ୍ୱାରା ହିଁ ତୁମେ ପାବନ ହେବ, ଆଉ କୌଣସି ଉପାୟ ନାହିଁ। ପବିତ୍ର ନ ହେବା ପର୍ଯ୍ୟନ୍ତ ତୁମେ ମୁକ୍ତି ଧାମକୁ ଯାଇପାରିବ ନାହିଁ। ଜୀବନ ମୁକ୍ତି ଧାମରେ ବା ସତ୍ୟ ଯୁଗରେ ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ପୁଣି କ୍ରମାନ୍ୱୟରେ ଅନ୍ୟାନ୍ୟ ଧର୍ମ ଆସିଲା। ବାବା ଶେଷରେ ଆସି ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି, ସେଥିପାଇଁ ତାଙ୍କୁ ମୁକ୍ତିଦାତା ମଧ୍ୟ କୁହାଯାଉଛି। ବାବା କହୁଛନ୍ତି ତୁମେମାନେ କେବଳ ମୋତେ ମନେ ପକାଅ, ତେବେ ତୁମର ପାପ ଭସ୍ମ ହୋଇଯିବ। ଡାକୁଛ ମଧ୍ୟ ବାବା ଆସ, ଆମକୁ ପତିତରୁ ପାବନ କର। ଶିକ୍ଷକ ତ ପାଠ ପଢାଉଛନ୍ତି, ଏଥିରେ କୌଣସି ଚରିତ୍ର ବା ଲୀଳା କରୁଛନ୍ତି କି? ଏହା ମଧ୍ୟ ପାଠପଢା ଅଟେ। ବାବା ଜ୍ଞାନର ସାଗର ହିଁ ଆସି ଜ୍ଞାନ ଦେଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, କର୍ମ ଅକର୍ମ ବିକର୍ମର ଗତିକୁ ଜାଣି ଏବେ ଆଉ କୌଣସି ବିକର୍ମ କରିବାର ନାହିଁ। ଏହି କର୍ମ କ୍ଷେତ୍ରରେ କର୍ମଧନ୍ଦା କରି ମଧ୍ୟ ବିକାର ଗୁଡିକୁ ତ୍ୟାଗ କରିବା ହିଁ ବିକର୍ମରୁ ମୁକ୍ତ ହେବା। ନମ୍ବର ଦୁଇ, ଏଭଳି ପବିତ୍ର ହେବାର ଅଛି ଯାହାକି ଆମର ସମର୍ପଣକୁ ବାବା ସ୍ୱୀକାର କରି ନେବେ। ଏବେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯିବାକୁ ହେବ, ତେଣୁ ଶରୀର ମନ ଧନକୁ ଏହି ଯଜ୍ଞରେ ସ୍ୱାହା କରି ସଫଳ କରିବାକୁ ହେବ। ବରଦାନ ନଲେଜ ଅର୍ଥାତ୍ ଜ୍ଞାନର ଆଲୋକ ଏବଂ ଶକ୍ତି ଦ୍ୱାରା ବିଘ୍ନ ବିନାଶକ ହେଉଥିବା ମାଷ୍ଟର ନଲେଜ ଫୁଲ ହେବ। ଭକ୍ତି ମାର୍ଗରେ ଗଣେଶଙ୍କୁ ବିଘ୍ନ ବିନାଶକ କହି ପୂଜା କରୁଛନ୍ତି, ଏଥିସହିତ ତାଙ୍କୁ ମାଷ୍ଟର ନଲେଜ ଫୁଲ ଅର୍ଥାତ୍ ବିଦ୍ୟାପତି ମଧ୍ୟ କହୁଛନ୍ତି। ତେଣୁ ଯେଉଁ ପିଲାମାନେ ମାଷ୍ଟର ନଲେଜଫୁଲ ହୋଇଥାନ୍ତି ସେମାନେ କେବେ ହେଲେ ବିଘ୍ନ ଠାରୁ ପରାସ୍ତ ହୋଇପାରିବେ ନାହିଁ। କାହିଁକି ନା ଜ୍ଞାନକୁ ଲାଇଟ ମାଇଟ ଅର୍ଥାତ୍ ଆଲୋକ ଏବଂ ଶକ୍ତି କୁହାଯାଏ, ଯାହା ସାହାଯ୍ୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ। ସେହିଭଳି ଯେଉଁମାନେ ବିଘ୍ନ ବିନାଶକ ଅଟନ୍ତି ବାବାଙ୍କ ସାଥିରେ ସର୍ବଦା ଯୁଗଳ ରୂପରେ ରହି ଜ୍ଞାନକୁ ସ୍ମରଣ କରି ଚାଲିଥାନ୍ତି ସେମାନେ କେବେ ବି ବିଘ୍ନ ଠାରୁ ପରାସ୍ତ ହୋଇପାରିବେ ନାହିଁ। ସ୍ଲୋଗାନ ଭିତରେ ବାହାରେ ଯାହା ବି ସବୁ ଦୋଷ ଦୁର୍ବଳତା ରହିଛି ସେଗୁଡ଼ିକୁ ଯଦି ପୂର୍ଣ୍ଣ ରୂପରେ ଦାନ କରିଦେବ ତେବେ ତୁମର ଇଚ୍ଛା ଶକ୍ତି ଦୃଢ଼ ହୋଇଯିବ। ଅବ୍ୟକ୍ତ ଇଶାରା ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଏବେ ନିଜେ ଅନୁଭବୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ଅଚଳ ଅଟଳ ରହିବାର ଅନୁଭବ କରାଇବାର ସମୟ ଅଟେ। ଏବେ ଖେଳିବାର ସମୟ ସମାପ୍ତ ହେଲା, ତେଣୁ ଏବେ ସମର୍ଥ ହୋଇ ନିର୍ବଳ ଆତ୍ମାମାନଙ୍କୁ ସମର୍ଥ କରିଚାଲ। ଯଦି ତୁମ ଭିତରେ ନିର୍ବଳତାର ସଂସ୍କାର ରହିଥିବ ତେବେ ଅନ୍ୟମାନଙ୍କୁ ମଧ୍ୟ ନିର୍ବଳ କରିଦେବ। ତେଣୁ ଜ୍ଞାନର ସମସ୍ତ ପଏଣ୍ଟ ଗୁଡ଼ିକର ଅନୁଭବୀ ହେବା ପାଇଁ ଏକାନ୍ତ ପ୍ରିୟ ହୁଅ, ଏକାଗ୍ରତାର ଅଭ୍ୟାସକୁ ବଢ଼ାଅ। ଆଚ୍ଛା, ଓମ୍ ଶାନ୍ତି।